ଈଶ୍ୱର ଗଛ, ଲତା, ପଶୁ, ପକ୍ଷୀ ସବୁ ସୃଷ୍ଟି କଲେ। ଈଶ୍ୱରଙ୍କର ସୃଷ୍ଟିରେ ସବୁକିଛି ଖୁବ୍ ସୁନ୍ଦର ଥିଲା। ତାପରେ ଈଶ୍ୱର ଗୋଟିଏ ମନୁଷ୍ୟକୁ ତିଆରି କଲେ, ତାର ନାମ ଦେଲେ ଆଦମ। ଆଦମ ଏକଲା ଥିବାରୁ ଈଶ୍ୱରଙ୍କୁ ମୋଟେ ଭଲ ଲାଗିଲା ନାହିଁ। ସେ ତା ପାଇଁ ଗୋଟିଏ ନାରୀ ସୃଷ୍ଟି କଲେ, ଆଉ ତାର ନାମ ଦେଲେ ହବା। ହବା ହେଲେ ଆଦମଙ୍କର ସ୍ତ୍ରୀ। ଈଶ୍ୱର ଚାହୁଁଥିଲେ ସେମାନେ ଯେମିତି ତାଙ୍କର ବନ୍ଧୁ ହେବେ। ଈଶ୍ୱର ଆଦମ ଓ ହବାଙ୍କୁ ଖୁବ୍ ପ୍ରେମ କରୁଥିଲେ, ଆଉ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଈଶ୍ୱର ଚାହୁଁଥିଲେ ସେମାନେ ସବୁଦିନ ଏମିତି ଆନନ୍ଦରେ ରୁହନ୍ତୁ। ଯେତେ ଜୀବନ୍ତ ପ୍ରାଣୀ ଈଶ୍ୱର ଏ ଜଗତରେ ସୃଷ୍ଟି କରିଛନ୍ତି, ସେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଈଶ୍ୱର ଆଦମଙ୍କୁ ଅଧିକାର ଦେଲେ।